ଯୋହନ ଷୋହଳ, ତୁମ୍ଭେମାନେ ଯେପରି ନିଜର ବିଶ୍ୱାସ ନ ହରାଅ ସେଥିପାଇଁ ମୁଁ ଏହିସବୁ କଥା କହିଛି। ତୁମ୍ଭେମାନେ ସମାଜଚ୍ୟୁତ ହେବ ଏବଂ ଏପରି ଦିନ ଆସିବ ଯେତେବେଳେ ଲୋକେ ଭାବିବେ ତୁମମାନଙ୍କୁ ବଦ୍ଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି। ଲୋକେ ତୁମ ପ୍ରତି ଏହିସବୁ କରିବେ କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ମୁଁ ଏହିସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ ତୁମ୍ଭେମାନେ ସ୍ମରଣ କରିବ ଯେ ମୁଁ ଆଗରୁ ଏ ବିଷୟରେ କହିଥିଲି। ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏହି ବିଷୟ କହିନଥିଲି କାରଣ ମୁଁ ତୁମ ସଙ୍ଗରେ ଥିଲି। ଏବେ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯାଉଛି, ତଥାପି ମୁଁ କୁଆଡ଼େ ଯାଉଛି ବୋଲି ତୁମ ମଧ୍ୟରୁ କେହି ମୋତେ ପଚାରୁନାହଁ। ଏବେ ମୋର ଏସବୁ କଥା ଶୁଣି ତୁମ ଦୁଃଖରେ ଅଧୀର ହୋଇପଡ଼ିଛ, କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନଗଲେ ସେହି ସହାୟକ ତୁମମାନଙ୍କ ନିକଟକୁ ଆସିବେ ନାହିଁ, କିନ୍ତୁ ମୁଁ ଗଲେ ତାଙ୍କୁ ତୁମ ନିକଟକୁ ପଠାଇଦେବି। ସେ ଆସି ପାପ, ଧାର୍ମିକତା ଓ ଈଶ୍ୱରଙ୍କ ନ୍ୟାୟ ବିଚାର ସମ୍ପର୍କରେ ଏ ଜଗତର ଲୋକଙ୍କୁ ପ୍ରକୃତ ଧାରଣା ଦେବେ। ସେ ଦର୍ଶାଇଦେବେ ଯେ ମୋଠାରେ ବିଶ୍ୱାସ ନ କରିବା ହିଁ ପାପ। ମୁଁ ପିତାଙ୍କ ନିକଟକୁ ଯାଉଛି ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ। ଏହା ମୋର ଧାର୍ମିକତା ପ୍ରତିପନ୍ନ କରୁଛି। ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଛି, ଏଥିରୁ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଏ। ତୁମ୍ଭମାନଙ୍କୁ ମୋର ଆହୁରି ଅନେକ କିଛି କହିବାର ଅଛି, କିନ୍ତୁ ବର୍ତ୍ତମାନ ତାହା ସବୁ ତୁମ୍ଭମାନଙ୍କ ପକ୍ଷେ ଅସହ୍ୟ ହେବ। କିନ୍ତୁ ସତ୍ୟମୟ ଆତ୍ମା ଆସିଲେ ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ, ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି ସେ ତୁମ୍ଭମାନଙ୍କୁ ଜଣାଇବେ। ମୋତେ ସେ ମହିମାନ୍ୱିତ କରିବେ କାରଣ ମୋଠାରୁ ସବୁ କଥା ଜାଣି ସେ ତାହା ତୁମ ନିକଟରେ ପ୍ରକାଶ କରିବେ। ଯାହା ମୋ ପିତାଙ୍କର ସେସବୁ ମୋର, ତେଣୁ ମୁଁ କହିଛି ମୋଠାରୁ ସମସ୍ତ ବିଷୟ ନେଇ ସେ ପ୍ରକାଶ କରିବେ। ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଆଉ ଦେଖିପାରିବ ନାହିଁ, କିନ୍ତୁ ଆଉ କିଛି କାଳ ପରେ ମୋତେ ଦେଖିବ। ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପରସ୍ପରକୁ ପଚାରିଲେ, ଏହାର ଅର୍ଥ କ'ଣ? ସେ କହୁଛନ୍ତି, ଅଳ୍ପ ସମୟ ପରେ ଆମେ ତାଙ୍କୁ ଦେଖିପାରିବା ନାହିଁ, ପୁଣି ଆଉ କିଛି କାଳ ପରେ ତାଙ୍କୁ ଦେଖିବା। ପୁଣି ସେ କହୁଛନ୍ତି, ସେ ତାଙ୍କ ପିତାଙ୍କ ନିକଟକୁ ଯିବେ। ଅଳ୍ପ ସମୟ, ଏହାର ଅର୍ଥ କ'ଣ? ସେ କ'ଣ କହୁଛନ୍ତି ବୁଝି ହେଉନାହିଁ। ଶିଷ୍ୟମାନେ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ବୋଲି ଜାଣିପାରି ଯୀଶୁ କହିଲେ, ମୁଁ କହିଲି, ଅଳ୍ପ ସମୟ ପରେ ତୁମେମାନେ ମୋତେ ଦେଖିପାରିବ ନାହିଁ, କିନ୍ତୁ ତାର କିଛି କାଳ ପରେ ମୋତେ ପୁଣି ଦେଖିବ। ଏ ବିଷୟରେ ତୁମେମାନେ ଆଲୋଚନା କରୁଥିଲେ ନୁହେଁ? ମୁଁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମେ ଶୋକାର୍ତ୍ତ ହେବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ। ଜଣେ ଆସନ୍ନ ପ୍ରସବା ସ୍ତ୍ରୀ ଲୋକ ତାର ପ୍ରସବ ବେଦନା ଆରମ୍ଭ ହେବ ଜାଣି ବ୍ୟଥିତ ହୁଏ, କିନ୍ତୁ ଶିଶୁଟିଏ ଜନ୍ମ ହେଲେ ସେ ତାର ଯନ୍ତ୍ରଣା ଭୁଲିଯାଏ। ନବଜାତ ଶିଶୁ ସନ୍ତାନ ଯୋଗୁଁ ସେ ଉଲ୍ଲସିତ ହୁଏ। ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇପାରିବ ନାହିଁ। ସେଦିନ ଆସିଲେ ମୋଠାରୁ ତୁମ୍ଭମାନଙ୍କୁ ଆଉ କିଛି ମାଗିବାକୁ ପଡ଼ିବ ନାହିଁ। ସତ୍ୟ କହୁଛି, ମୋ ନାମରେ ପିତା ଈଶ୍ୱରଙ୍କୁ ଯାହା ମାଗିବ ସେ ତାହା ଦେବେ। ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ ନାମରେ କିଛି ମାଗିନାହଁ, ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଇବ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସୁଖୀ ହେବ। ମୁଁ ତୁମ୍ଭମାନଙ୍କୁ ଏହିସବୁ କଥା ରୂପକ ଦେଇ କହୁଛି, କିନ୍ତୁ ଏପରି ସମୟ ଆସୁଛି ଯେତେବେଳେ ଆଉ ରୂପକ ବ୍ୟବହାର ନ କରି ଈଶ୍ୱରଙ୍କ ସମ୍ପର୍କରେ ସବୁ ବିଷୟ ମୁଁ ସରଳ କଥାରେ ପ୍ରକାଶ କରିବି। ସେଦିନ ଆସିଲେ ତୁମେ ମୋ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ, ସେତେବେଳେ ତୁମ୍ଭମାନଙ୍କ ପକ୍ଷରୁ ମୋତେ ତାଙ୍କୁ କିଛି କହିବାକୁ ପଡ଼ିବ ନାହିଁ, କାରଣ ଈଶ୍ୱର ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି କାରଣ ତୁମ୍ଭେମାନେ ମୋତେ ପ୍ରେମ କରୁଛ ଏବଂ ମୁଁ ଈଶ୍ୱରଙ୍କ ନିକଟରୁ ଆଗତ ବୋଲି ବିଶ୍ୱାସ କରୁଛ। ବାସ୍ତବିକ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି। ଏକଥା ଶୁଣି ଶିଷ୍ୟମାନେ ତାଙ୍କୁ କହିଲେ, ଆପଣ ତ ବର୍ତ୍ତମାନ ରୂପକ ବ୍ୟବହାର ନ କରି ସରଳ ଭାବରେ କହୁଛନ୍ତି। ବର୍ତ୍ତମାନ ଆମେ ଜାଣୁଛୁ ଯେ ଆପଣ ସବୁ କଥା ଜାଣନ୍ତି, ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୂରା ବିଶ୍ୱାସ ହେଉଛି ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି। ଯୀଶୁ ପଚାରିଲେ, ଏବେ ତୁମମାନଙ୍କର ବିଶ୍ୱାସ ହେଲା? ସମୟ ଆସୁଛି, ବର୍ତ୍ତମାନ ସେ ସମୟ ଆସିଗଲାଣି ଯେତେବେଳେ ତୁମେ ସମସ୍ତେ ଛିନ୍ନ ଭିନ୍ନ ହୋଇଯିବ, ପ୍ରତ୍ୟେକ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ ସଙ୍ଗରେ ଅଛନ୍ତି। ଏ କଥା ତୁମମାନଙ୍କୁ କହୁଛି ଯେପରି ମୋ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ, ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।